ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଝାଡ଼ଖଣ୍ଡର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ। ଏକ ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗ ନେଇ ହଟ୍ଟଗୋଳ ପରେ ସଂସଦର ଉଭୟ ଗୃହ ଦିନକ ପାଇଁ ମୁଲତବୀ। ଅନ୍ତର୍ଜାତୀୟ ମାନବ ଚାଲାଣ ର୍ୟାକେଟ୍ ଠାବ କରିବା ଲାଗି 6 ରାଜ୍ୟର 22 ସ୍ଥାନରେ ଚଢ଼ାଉ ଜାରି। ଶ୍ରୀଲଙ୍କାରେ ପ୍ରତିକୂଳ ପାଣିପାଗ ପ୍ରଭାବରେ 12 ମୃତ, 3 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ଏବଂ ପ୍ରୋ କବାଡ଼ି ଲିଗ୍ରେ ଆଜି ୟୁପି ଯୋଦ୍ଧା ଓ ଜୟପୁର ପିଙ୍କ୍ ପାନ୍ଥର୍ସ ଏବଂ ୟୁ ମୁମ୍ବା ଓ ତେଲୁଗୁ ଟାଇଟର୍ସ ମଧ୍ୟରେ ମୁକାବିଲା। ଝାଡ଼ଖଣ୍ଡର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ବିଧାୟକ ଦଳ ନେତା ହେମନ୍ତ ସୋରେନ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ସେ ଝାଡ଼ଖଣ୍ଡର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ। ରାଞ୍ଚିସ୍ଥିତ ମୋର୍ହାବାଡ଼ି ମଇଦାନରେ ଅପରାହ୍ନ 4 ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ତାଙ୍କୁ ଶପଥପାଠ କରାଇବେ। ଗତକାଲି ରାଞ୍ଚିରେ ଶ୍ରୀ ସୋରେନ କହିଥିଲେ ଯେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ପ୍ରସାଦ ଯାଦବ ଏବଂ ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ମଧ୍ୟ ଉତ୍ସବରେ ଯୋଗଦେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଶପଥ ଗ୍ରହଣ ଉତ୍ସବ ସମୟରେ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ ରାଞ୍ଚିର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଏକ ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ପରେ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ ଏବଂ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ଗୃହ ମଧ୍ୟରେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ପ୍ରଥମେ ରାଜ୍ୟସଭାକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୁଣି ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମ୍କେ, ଟିଏମ୍ସି, ଏସ୍ପି ଓ ଆପ୍ ଆଦି ଦଳର ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନ୍ଖଡ୍ ବିରୋଧୀ ସଦସ୍ୟମାନଙ୍କୁ ନିଜ ଆସନକୁ ଫେରିବା ପାଇଁ ନିବେଦନ କରିଥିଲେ ମଧ୍ୟ ହଟ୍ଟଗୋଳ ଜାରି ରହିଥିଲା। ସଂସଦରେ ଫଳପ୍ରଦ ଆଲୋଚନା ପାଇଁ ସହଯୋଗ କରିବାକୁ ଶ୍ରୀ ଧନ୍ଖଡ୍ ନିବେଦନ କରିଥିଲେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା। ପରେ ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରି ଶ୍ରୀ ଧନ୍ଖଡ୍ କହିଛନ୍ତି, ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରାଯିବା ଗଣତାନ୍ତ୍ରିକ ଭିତ୍ତିଭୂମିକୁ ଦୁର୍ବଳ କରୁଛି, ତେଣୁ ଆଲୋଚନା ଓ ଗଠନମୂଳକ ଯୋଗଦାନ ପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଲୋକସଭାରେ ମଧ୍ୟ ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଜାରି ରଖିଥିଲେ। ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ, ଫଳରେ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବିରୋଧୀମାନଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସମାଲୋଚନା କରିଛନ୍ତି। ବିରୋଧୀମାନଙ୍କ କାର୍ଯ୍ୟକଳାପକୁ ନିନ୍ଦା କରି ଶ୍ରୀ ରିଜିଜୁ କହିଛନ୍ତି, କଂଗ୍ରେସ ଓ ବିରୋଧୀ ଦଳ ସଦସ୍ୟମାନେ ଅନାବଶ୍ୟକ ଭାବେ ହଟ୍ଟଗୋଳ ସୃଷ୍ଟି କରୁଛନ୍ତି ଏବଂ ନୂତନ ସଦସ୍ୟମାନଙ୍କୁ ସେମାନଙ୍କ ମତାମତ ଉପସ୍ଥାପନ କରିବାକୁ ସୁଯୋଗ ଦେଉନାହାନ୍ତି। ଇତିମଧ୍ୟରେ ୱାକଫ୍ ସଂଶୋଧନ ବିଲ୍ 2024 ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲ କମିଟି ରିପୋର୍ଟ ଉପସ୍ଥାପନ ପାଇଁ 2025 ବଜେଟ୍ ଅଧିବେଶନର ଶେଷ ଦିନ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା। ଗୃହରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ଅନ୍ୟପକ୍ଷରେ ନିକଟରେ ଅନୁଷ୍ଠିତ ଉପନିର୍ବାଚନରେ ବିଜୟୀ ହୋଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ରବୀନ୍ଦ୍ର ବସନ୍ତରାଓ ଚୌହାନ ଲୋକସଭାର ସାଂସଦ ଭାବେ ଶପଥ ନେଇଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭା ଏବଂ ରାଜ୍ୟସଭାରେ ବାଧା ସୃଷ୍ଟି କରୁଥିବା ବିରୋଧୀ ଦଳଗୁଡ଼ିକୁ ପ୍ରଶ୍ନ କରିଛନ୍ତି। ଆଜି ସଂସଦ ଭବନ ବାହାରେ ଶ୍ରୀ ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବାଚସ୍ପତି ଓ ଅଧ୍ୟକ୍ଷଙ୍କ ଦ୍ୱାରା ଅନୁମତିପ୍ରାପ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଅନ୍ତର୍ଜାତୀୟ ମାନବ ଚାଲାଣ ର୍ୟାକେଟ୍ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ 6 ରାଜ୍ୟର 22 ସ୍ଥାନରେ ଚଢ଼ାଉ କରୁଛି। ଏହି ତଦନ୍ତରୁ ମ୍ୟାମାର ଓ ଲାଓସ୍ରେ ଥିବା ସାଇବର ସ୍କାମ୍ ସେଣ୍ଟର ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏହା ଅଧୀନରେ ବିଭିନ୍ନ ଠକେଇ କାର୍ଯ୍ୟକଳାପରେ ଭାରତୀୟ ନାଗରିକମାନଙ୍କୁ ଶୋଷଣ କରାଯାଇଥିବା କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଶ୍ରୀଲଙ୍କାରେ ଖରାପ ପାଗ ଲାଗି ରହିଛି। ପ୍ରତିକୂଳ ପାଗ ପ୍ରଭାବରେ ଶ୍ରୀଲଙ୍କାରେ ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି ପାଇଥିବାବେଳେ 2 ଜଣ ନିଖୋଜ ଅଛନ୍ତି। ସେଠାକାର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସୂଚନା ଅନୁଯାୟୀ 23 ଜିଲ୍ଲାର 3 ଲକ୍ଷରୁ ଅଧିକ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ଭୋର 5:30 ସମୟରେ ଲଘୁଚାପ ତ୍ରିଙ୍କୋମାଲିଠାରୁ 110 କିଲୋମିଟର ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ରହିଥିଲା। ଏହା ଧୀରେ ଧୀରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଶ୍ରୀଲଙ୍କାର ପୂର୍ବ ଉପକୂଳ ନିକଟରେ ଘୂର୍ଣ୍ଣିବଳୟରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ସୂଚନା ଅନୁଯାୟୀ 267 ଆଶ୍ରୟସ୍ଥଳୀରେ 27,000 ଅଧିକ ଲୋକ ଆଶ୍ରୟ ନେଇଥିବା ବେଳେ 61,000 ଅଧିକ ଲୋକଙ୍କୁ ନିକଟ ସମ୍ପର୍କୀୟଙ୍କ ଘରକୁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା 1,700ରୁ ଅଧିକ ବାସଗୃହ ଆଂଶିକ କିମ୍ବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଇତିମଧ୍ୟରେ ଆଜି 7:00 ପର୍ଯ୍ୟନ୍ତ 9 ଜିଲ୍ଲାରେ ଭୂସ୍ଖଳନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ଲାଗି ସେନାବାହିନୀର 2,700 ଜଣ ଯବାନଙ୍କୁ ନିୟୋଜିତ କରାଯାଇଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 2-ଦିନିଆ ତାମିଲନାଡୁ ଗସ୍ତରେ ଯାଇଛନ୍ତି। ସେଠାରେ ମନ୍ତ୍ରୀ ଶ୍ରୀ ପ୍ରଧାନ କାମାଚିୟମ୍ମନ୍ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପାରମ୍ପରିକ ରୀତିନୀତି ମତେ ସ୍ୱାଗତ କରାଯାଇଥିଲା। କାଞ୍ଚିପୁରମ୍ର ଏନାଥୁର୍ସ୍ଥିତ ଶ୍ରୀ ଶଙ୍କରା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସମାରୋହରେ ଶ୍ରୀ ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ଯୋଗୁଁ ଆଜି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ, ଗବେଷଣା ଏବଂ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି। ଆଜି ସକାଳେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋୟଲ କହିଛନ୍ତି, ଡିଜିଟାଲ ଇଣ୍ଡିଆ ଅଭିଯାନ ଦେଶରେ ବିପ୍ଳବ ସୃଷ୍ଟି କରିଛି ଏବଂ ଭାରତକୁ ସୂଚନା କେନ୍ଦ୍ର, କୃତ୍ରିମ ବୁଦ୍ଧିମତା ଗବେଷଣା ଏବଂ ବିଶ୍ୱ ସାମର୍ଥ୍ୟ କେନ୍ଦ୍ରର ପେଣ୍ଠସ୍ଥଳୀ ଭାବେ ଉପସ୍ଥାପନ କରିଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଯେ ESIC ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହଯୋଗରେ କର୍ମଚାରୀ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି। ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ମନ୍ତ୍ରଣାଳୟ କହିଛି, ଏହି ବିଜ୍ଞପ୍ତି ଦ୍ୱାରା 14,43,00,000ରୁ ଅଧିକ ESI ହିତାଧିକାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ। ଏହାଦ୍ୱାରା ସମ୍ପୃକ୍ତ କର୍ମଚାରୀମାନଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ପାଇବା ଲାଗି ସୁଯୋଗ ମିଳିପାରିବ। ପ୍ରାୟ 30,000ରୁ ଅଧିକ ତାଲିକାଭୁକ୍ତ ଡାକ୍ତରଖାନାରେ ସେମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏସୀୟ ଉନ୍ନୟନ ବ୍ୟାଙ୍କର ପରିଚାଳନା କମିଟିର ଅନୁମୋଦନ କ୍ରମେ ମାସୋ ତୋ କାଣ୍ଡା 11 ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଶ୍ରୀ କାଣ୍ଡା ଏବେ ଜାପାନ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ଏଡିବି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ କାଣ୍ଡା ଆସନ୍ତା ବର୍ଷ ଫେବୃଆରୀରେ ଦାୟିତ୍ୱ ଗ୍ରହଣ କରିବେ। ଭାରତ ରୁଷ ଆନ୍ତଃ ସରକାରୀ କମିଶନ ସ୍ତରୀୟ ସାମରିକ ସହଯୋଗ କାର୍ଯ୍ୟକାରୀ ଦଳର 4ର୍ଥ ବୈଠକ ସଫଳତାର ସହ ଶେଷ ହୋଇଛି। ରୁଷର ମସ୍କୋଠାରେ ଆୟୋଜିତ ବୈଠକରେ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆଗକୁ ନେବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାରା ଦେଶରେ କ୍ୟୁଆର୍ କୋଡ୍ ଠକେଇ, ଫିକ୍ସିଂ ସ୍କାମ୍ ଏବଂ ପାର୍ଟ ଟାଇମ୍ ଚାକିରି ଦୁର୍ନୀତି ଭଳି ସାଇବର ଅପରାଧର ମୂଳ ଖୋଜିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଦକ୍ଷେପ ନେବା ଆରମ୍ଭ କରିଛି। ସାଇବର କ୍ରାଇମ୍ ନେଟୱାର୍କ ସହ ଜଡ଼ିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି। ପ୍ରାଥମିକ ତଦନ୍ତରୁ 15,000ରୁ ଅଧିକ ଆକାଉଣ୍ଟ ମାଧ୍ୟମରେ ଏବଂ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜରିଆରେ ଠକେଇ କରାଯାଇଥିବା ଜଣାପଡ଼ିଛି। ପ୍ରୋ କବାଡ଼ି ଲିଗ୍ରେ ହରିୟାଣା ଷ୍ଟିଲର୍ସ 38-28 ପୁନେରୀ ପଲ୍ଟନ୍କୁ ପରାସ୍ତ କରି ଶୀର୍ଷରେ ରହିଛି। ଆଜି ରାତି 8:00 81ତମ ମ୍ୟାଚ୍ରେ ୟୁପି ଯୋଦ୍ଧା ଏବଂ ଜୟପୁର ପିଙ୍କ୍ ପାନ୍ଥର୍ସ ଓ ରାତି 9:00 82ତମ ମ୍ୟାଚ୍ରେ ୟୁ ମୁମ୍ବା ଏବଂ ତେଲୁଗୁ ଟାଇଟଲ୍ସ ମଧ୍ୟରେ ମୁକାବିଲା ହେବ। ପୁରୁଷ ଜୁନିୟର ଏସିଆ କପ୍ 2024 ଆଜି ଓମାନ୍ର ମସ୍କଟ୍ଠାରେ ଭାରତ ଓ ଜାପାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତ ଦ୍ୱିତୀୟ ଥର ପାଇଁ ଆଜି ଜାପାନ ସହ ଖେଳିବ। ଆସନ୍ତା ଶନିବାର ଦିନ ଭାରତ ଚାଇନିଜ୍ ତାଇପେଇ ଏବଂ ରବିବାର ଦିନ ଗ୍ରୁପ୍ ପର୍ଯ୍ୟାୟରେ କୋରିଆ ସହ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଝାଡ଼ଖଣ୍ଡର 4ର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ। ଏକ ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗ ନେଇ ହଟ୍ଟଗୋଳ ପରେ ସଂସଦର ଉଭୟ ଗୃହ ଦିନକ ପାଇଁ ମୁଲତବୀ ଏବଂ ଶ୍ରୀଲଙ୍କାରେ ପ୍ରତିକୂଳ ପାଣିପାଗ ପ୍ରଭାବରେ 12 ମୃତ, 3 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ସମ୍ବାଦ ଶେଷ ହେଲା।